ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ନିର୍ବାଚନ ସମୟଠି କେନ୍ଦ୍ରୀୟ ସଶସ୍ତ ବାହିନୀ ସିଏପିଏଫ୍ ଆର୍ ରାଜ୍ୟ ସଶସ୍ତ ବାହିନୀ ଏସ୍ଏପିଏଫ୍ ମୁତୟନ ବାବଦେ ଭୁବନେଶ୍ୱରର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ରାଇଜେ ଭିନ୍ ଭିନ୍ କ୍ଷେପ ହେବାର୍କେ ଥିବାର ସାଧାରଣ ନିର୍ବାଚନ ପରିପ୍ରେକ୍ଷୀ ଜିଲ୍ଲାମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି କେନ୍ତା ପୁଲିସ୍ ମୁତୟନ କରାଯିବା ସେ ବିଷୟଟି ବୈଠକରେ ଆଲୋଚନା କରାଯାଇଛି। ଇଭିଏମ୍ କମିଶନିଂରୁ ନେଇକରି ଷ୍ଟ୍ରଙ୍ଗରୁମ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ଆଉ ଭୋଟ୍ ଦିନମାନକେ ନିର୍ବାଚନ ଯେନ୍ତା ସୁରୁଖୁରୁତି ହେବା ସେଥିଲାଗି ପୁଲିସ୍ ପ୍ରଶାସନ ତରଫୁ ସବୁ ବ୍ୟବସ୍ଥା କରବାର୍କେ ଆଲୋଚନା କରାଯାଇଥିଲା। ବୈଠକଟି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ, ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସହିତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ବାଚନ କମିଶନଙ୍କର ବିଏଲ୍ଓ ବୁଥସ୍ତରୀୟ ଅଧିକାରୀ ପତ୍ରିକାଠି ମିତା ଦିଦି ମାସ୍କଟ ହିସାବେ ଠାନ୍ ପାଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସବୁ ବିଏଲ୍ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଭୋଟର ତାଲିକା ସଂଶୋଧନ, ନିର୍ବାଚନ ପରିଚାଳନା ପ୍ରକ୍ରିୟାଠି ତୃଣମୂଳ ସ୍ତରନ୍ନ ବୁଥସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲେଇଥିସନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କହିଛନ୍। ସେ କହିଛନ୍ ଯେ ସାଧାରଣ ନିର୍ବାଚନଟି ସବୁ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ର ଜାଗ୍ରତ ପ୍ରହରୀ ଭାବେ କାମ କରିବେ। ନିର୍ବାଚନ କମିଶନଙ୍କର ବୁଥସ୍ତରୀୟ ଅଧିକାରୀ ପତ୍ରିକାର 10 ନମ୍ବର ସଂସ୍କରଣଟି ମିତା ଦିଦି ଠାନ୍ ପାଇବାଟା ସବୁ ବୁଥସ୍ତରୀୟ ଅଧିକାରୀ ଆଉ ସାରା ରାଜ୍ୟ ଲାଗି ଗର୍ବର ବିଷୟ ଆଏ ବୋଲି ଶ୍ରୀ ଧଳ କହିଛନ୍। ଗ୍ରୀଷ୍ମ ପ୍ରବାହକେ ନଜରଥି ରଖିକରି ନିର୍ବାଚନ ସମୟଠି ଦରକାରୀ ପଦକ୍ଷେପ ନେବାର୍କେ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ସମୟଠି ପାନୀୟ ଜଳ ବ୍ୟବସ୍ଥା, ଅସ୍ଥାୟୀ ଆଶ୍ରୟସ୍ଥଳୀ, ସରକାରୀ ଆର୍ ଘରୋଇ ସ୍କୁଲ୍ର ସମୟ ସାରଣୀଠି ପରିବର୍ତ୍ତନ, ଉନ୍ନତମାନର ମେଡିକାଲ, ଜରୁରୀକାଳୀନ ସେବା ଆର୍ ସ୍ୱାସ୍ଥ୍ୟ ବାବଦେ ପଦକ୍ଷେପ ନେବାର୍କେ ସ୍ୱତନ୍ତ୍ର ରିଲିଫ୍ କମିଶନର ପରାମର୍ଶ ଦେଇଛନ୍। ଶ୍ରୀକ୍ଷେତ୍ର ପୁରୀନ ଆଇବା 25 ତାରିଖ ଦୋଳପୂର୍ଣ୍ଣିମା ଦିନ ଶ୍ରୀଜୀଉମାନଙ୍କ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଗଲାକାଲ ହୋଇଥିବା ଛତିଶା ନିଯୋଗ ଆଉ ନୀତି ସବ୍କମିଟି ବୈଠକଟି ମହାପୁରୁମାନଙ୍କ ନୀତିକାନ୍ତି ବାବଦେ ନିଷ୍ପତ୍ତି ନିଆଯାଇଛି। ଦୋଳପୂର୍ଣ୍ଣିମା ଦିନ ରାତି 3 ବଜେନୁ ଦୁଆର ଫିଟା, 4 ବଜେ ମଙ୍ଗଳ ଆଳତୀ, ସକାଳର 8 ବଜେ ନାଭିଘଟା ମଣ୍ଡପକେ ମହାପୁରୁ ବିଜେ ଉତରୁ ରାଜାଧିରାଜ ବେଶ ହେବା, ଇତାର ଉତରୁ ବିମାନକେ ମହାପୁରୁଙ୍କୁ ବିଜେ କରାଯିବା, ପଛେ ଗୋପାଳବଲ୍ଲଭ ଆଉ ସକାଳ ଧୂପ, ଭୋଗ ମଣ୍ଡପ, ଦୋଳବେଦୀ ନୀତି ସାରିକରି ଶ୍ରୀଜୀଉମାନେ ରାତି 9 ବଜେ ବାହୁଡ଼ା ବିଜେ କରିବେ। ଇତାର ଉତରୁ ରାଜାଧିରାଜ ବେଶ, ମୈଲମ, ସନ୍ଧ୍ୟା ଆଳତୀ, ବଡ଼ସିଂହାର ବେଶ ଆଉ ରାତି 3:45 ମହାପ୍ରଭୁଙ୍କର ପହୁଡ଼ ନୀତି ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ସମ୍ଭଲପୁର ବିଶ୍ୱବିଦ୍ୟାଳୟ ଜୀବବିଜ୍ଞାନ ବିଭାଗନ ଶିଳ୍ପାଞ୍ଚଳ ପ୍ରଦୂଷଣ ଆଉ ପରିବେଶ ଶୀର୍ଷକ ଉପରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ମିଳନୀକୁ ଉଦ୍ଘାଟନ କରିକରି ବିଜ୍ଞାନ କ୍ଷେତ୍ରଟି ଶିଳ୍ପାୟନର ପ୍ରୟୋଗିତତା ବାବଦେ ଆଲୋଚନା କରିଥିଲେ। ଦିଲ୍ଲୀର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଆଣ୍ଡ ଆଲାଏଡ୍ ସାଇନ୍ସ ବୈଜ୍ଞାନିକ ଡକ୍ଟର ପବନ ଅଗ୍ରୱାଲ ସମ୍ମିଳନୀଟି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥି ରାଜ୍ୟ ଓ ଦେଶର ଭିନ୍ ଭିନ୍ ଜାଗାରୁ ଗବେଷକମାନେ ଯୋଗ ଦେଇକରି ସନ୍ଦର୍ଭ ପାଠ କରିଥିଲେ। ପଶ୍ଚିମ ଓଡ଼ିଶା ସଂକୀର୍ତ୍ତନ ପରିଷଦର 13 ନମ୍ଘର ବାର୍ଷିକ ଉତ୍ସବ ଆଇବା 31 ତାରିଖ ଦିନ ବଲାଙ୍ଗୀର ହେବା ବୋଲି ପରିଷଦର କାର୍ଯ୍ୟକାରୀ କମିଟି ବୈଠକଟି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମଟି ସଂକୀର୍ତ୍ତନ କଳାକାରମାନେ ସାମ୍ନା କରୁଥିବାର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା କରାଯିବା। ଉତ୍ସବଟି କନ୍ଧମାଳ ସହିତ ପଶ୍ଚିମ ଓଡ଼ିଶାର 11ଟା ଜିଲ୍ଲାର ସଂକୀର୍ତ୍ତନ କଳାକାରମାନେ ଯୋଗଦେବେ। ଏହି ଅବସରରେ ଗୋଟିଏ ସ୍କରଣିକା ବାହାର କରାଯିବା ସହିତ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସଂକୀର୍ତ୍ତନ କଳାକାରମାନଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ହୋଇଛି। ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କ ନିର୍ବାଚନକେ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍। ଏନ ଜନାଇ ଦିଆଯାଇପାରେ ଯେ ଗଲା 2019 ନିର୍ବାଚନଟି ଶ୍ରୀ ମୋକିମ୍ଙ୍କଠାରୁ ହାରିଥିବା ରାଘର ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତରଫୁ ସତ୍ୟପାଠୀ ଭୁଲ ତଥ୍ୟ ଦିଆଯାଇଥିବାର କହିକରି ସେ ହାଇକୋର୍ଟନ ଗୋଟିଏ ମାମଲା ରୁଜୁ କରିଥିଲେ। ନିର୍ବାଚନକେ ଓଡ଼ିଶା ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ଉତରୁ ଶ୍ରୀ ମୋକିମ୍ ସୁପ୍ରିମକୋର୍ଟ ଯାଇଥିଲେ। ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ନିର୍ବାଚନ ପରିଚାଳନା ଲାଗି 5 ଜଣ ରିଟର୍ଣ୍ଣିଂ ଅଫିସର ଆଉ 10 ଜଣ ଅତିରିକ୍ତ ରିଟର୍ଣ୍ଣିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ଗୌର ଶିବାଜୀ ଇସନୱାର ସୂଚନା ଦେଇଛନ୍। ବଲାଙ୍ଗୀରଠାରେ ଜିଲ୍ଲାର ନିର୍ବାଚନ ପରିଚାଳନା ଲାଗି ପ୍ରଶାସନିକ ପ୍ରସ୍ତୁତି ବାବଦେ ସୂଚନା ଦେଇକରି ଜିଲ୍ଲାପାଳ କହିଛନ୍ତି ଯେ ନିର୍ବାଚନଟି 11,141 ଜଣ ପୁଲିସ୍ କର୍ମଚାରୀ ନିୟୋଜିତ କରାଯିବା, ଇତାର ସହିତ 20% କର୍ମଚାରୀଙ୍କୁ ସଂରକ୍ଷିତ ରଖାଯାଇଛି। ରାଜ୍ୟ କାଳବୈଶାଖୀ ପ୍ରଭାବଟି ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ଆଜି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଅଲଗା ଜିଲ୍ଲାମାନଙ୍କେ ଜବର ଧୋକାଗଡ଼ି ସହିତ ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫୁ କୁହାଯାଇଛି। এছেনির আঞ্চলিক খবর ইনা সেলসেলা আর বেলার আঞ্চলিক খবর শুনিপারবে রাতে ৭:০২ মিনিট থি জুহার।